ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ରାଜ୍ୟ ଦୁଗ୍ଧ ଚାଷକେ ଦୁଇଗୁଣା କରବାର୍ ଲାଗି ଆଜି ଦୁଗ୍ଧ ଦିବସ ଅବସରରେ ଭୁବନେଶ୍ୱର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି 75ଟା ଗୋଶାଲାକେ 10,50,00,000 ଟଙ୍କାର ସାହାଯ୍ୟ ବାଣ୍ଟବେ। ଆଗନୁ 66ଟା ଗୋଶାଲାକେ 9,80,00,000 ଟଙ୍କା ଦିଆଯାଇଛି। ସରକାର କାମଧେନୁ ଯୋଜନାଥି 70% ଚାଷୀମାନଙ୍କୁ ଗାଈ ଯୋଗାଇ ଦେଉଛନ୍। ଓମ୍ଫେଡ୍ ସଂସ୍ଥାକେ ଭିଲ୍ ଐତକା କ୍ରିୟାଶୀଲ କରବାର ସହିତ ଚାଷୀମାନଙ୍କୁ ଗୋଖାଦ୍ୟ ଆର୍ ଘାସ ଚାଷ ଲାଗି ସାହାଯ୍ୟ ଯୋଗାଇ ଦିଆଯିବା କାର୍ଯ୍ୟକ୍ରମଥି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ପୂର୍ତ୍ତ ଆର୍ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଉ ମତ୍ସ୍ୟ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରଠାରେ ଆଇବା କାଲି ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଆଇବା ଅଭିଯୋଗ ଶୁଣାଣି ତାରିଖ ସାଧାରଣ ଲୋକ ଗଣମାଧ୍ୟମ ଜରିଏ ଜନେଇ ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆର୍ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଗଲାକାଲି ଭିନ୍ ଭିନ୍ ଶିବ ମନ୍ଦିର ବୁଲ୍ବାର ସହିତ ଉନ୍ନୟନମୂଳକ ପ୍ରକଳ୍ପମାନଙ୍କର ଉଦ୍ଘାଟନ କରିଛନ୍। ସମ୍ବଲପୁର ମହାନଗର ନିଗମ ଅଞ୍ଚଳନ କରାଯାଇଥିବାର ସୌନ୍ଦର୍ଯ୍ୟକରଣର ଉଦ୍ଘାଟନ କରିଛନ୍। ଏହି ଅବସରରେ ଚାରଭାଟି ପାସେ ହେରିଟେଜ୍ ଲାଇଟ୍, ଗୋଲବଜାର ଛକ, ଶକ୍ତି ଛକର ସୌନ୍ଦର୍ଯ୍ୟକରଣ ଲାଗି ଆନୁଷାଙ୍ଗିକ ବ୍ୟବସ୍ଥା ଲୋକାର୍ପଣ କରିଛନ୍। ଇତାର ସହିତ ଗଲାକାଲ ବାଲିବନ୍ଧାର ସୋମନାଥ ମନ୍ଦିର, ସିନ୍ଦୁରପଙ୍କର ତାରକେଶ୍ୱର ମନ୍ଦିର, ମାନେଶ୍ୱର ମାନଧାତା ମନ୍ଦିର, ଭତ୍ରାର ସ୍ୱପ୍ନେଶ୍ୱର ମନ୍ଦିର, କୁଲୁତକାନୀର କଳ୍ପେଶ୍ୱର ମନ୍ଦିର ସହିତ ମୁଖିଆ ଶିବ ମନ୍ଦିରମାନଙ୍କେ ଦର୍ଶନ କରିଛନ୍। ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା ଅବସରରେ ନନ୍ଦପଡ଼ାର ବମ୍ବରାର ବାଲୁଙ୍କେଶ୍ୱର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା ଆର୍ ମୁଦିପଡ଼ାର ଜାଗେଶ୍ୱର ବାବାଙ୍କର କନ୍ୟା ପିତାଙ୍କ ଘରେ ମା ପାର୍ବତୀଙ୍କ ସାଙ୍ଗେ ବୈଦିକ ରୀତିନୀତି ସହିତ ବ୍ରାହ୍ମମୁହୂର୍ତ୍ତ ବିହାଘର ହୋଇଯାଇଛି। ଇତାର ଛଡ଼ା ସହରର ବାଲିବନ୍ଧାର ସୋମନାଥ ବାବା, ଠାକୁରପଡ଼ାର ଗୁପ୍ତେଶ୍ୱର ବାବା, ବୁଢ଼ାରଜାର କୋଶଳେଶ୍ୱର ବାବା ଆର୍ ମହାମାୟାଗୁଡ଼ିର ମହାକାଳେଶ୍ୱର ବାବା, ଦୁର୍ଗାପାଲିର ଗୁଡ଼େଶ୍ୱର ବାବାଙ୍କର ବିହାଘର ମା ପାର୍ବତୀଙ୍କ ସାଙ୍ଗେ ହୋଇଯାଇଛି। ଗଲାରାତି ଦେବଦେବ ମହାଦେବ କନ୍ୟା ପିତାଙ୍କର ଘରକେ ବରାତି ଶୋଭାଯାତ୍ରାଥି ପହଞ୍ଚିଥିଲେ। ଶୋଭାଯାତ୍ରା ସମୟଥି ଘଣ୍ଟ, ଶଙ୍ଖ, ସମ୍ପର୍ଦ୍ଧା, ଦୁଲଦୁଲି ବାଜା ସାଙ୍ଗେ କଳାକାରମାନଙ୍କର ନାଚ ଗୀତଥି ସମ୍ବଲପୁର ସହର ଉତ୍ସବମୁଖର ଥିଲା। ଏ ବାବଦେ ଆମର ସମ୍ବାଦଦାତାଙ୍କର ଗୋଟିଏ ରିପୋର୍ଟ।
ମହା ଆଡମ୍ବର ଥି ସରିଲା ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାର ଶିବ ବିବାହ କାର୍ଯ୍ୟକ୍ରମ। ବ୍ରହ୍ମମୁହୂର୍ତ୍ତ ଥି ପହ ପହ ନୁ ସବୁ କମିଟିର ବିହା କାର୍ଯ୍ୟ ସରିଛି। ଶୁଭ ଲଗନ ଥି କନ୍ୟା ପିତା କନ୍ୟାଦାନ କଲା ଉତାରୁ ହାତଗଣ୍ଠି ପଡ଼ିଛି। ବିହାଘର ପରେ ଦେବ ଦମ୍ପତିଙ୍କର ନଗର ପରିକ୍ରମା ସାଙ୍ଗେ ଭକ୍ତଙ୍କୁ ଯୁଗଲ ଦର୍ଶନ ଦେବାର ପରମ୍ପରା ଅଛି। ତେବେ ରାତି ନୁ ଇ କାର୍ଯ୍ୟକ୍ରମ ହେବାରକେ ଥିବା ବେଲକେ ୟାଚିନି ବିବାହ ମଣ୍ଡପ ଥି ଦର୍ଶନ ଦେଉଛନ୍। ଇ ବଛ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାଙ୍ଗେ ରାଜ ମନ୍ତ୍ରିମଣ୍ଡଳ ବରିଷ୍ଠ ମନ୍ତ୍ରୀ ବି ଯୋଗ ଦେଇଛନ୍।
ବରଗଡ଼ ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଗଲାକାଲି ବରଗଡ଼ ଗସ୍ତତି ଆସିକରି ଭିନ୍ ଭିନ୍ ଉନ୍ନୟନମୂଳକ କାମର ସମୀକ୍ଷା କରିଛନ୍। ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷନ ହୋଇଥିବା ବୈଠକଥି ବିଭାଗୀୟ ଅଧିକାରୀମାନଙ୍କର କାମର ସମୀକ୍ଷା କରିକରି ଧାନଘିନା ପ୍ରକ୍ରିୟାର ସୁପରିଚାଳନା ଆର୍ ଚାଷୀମାନଙ୍କ ନୁକସାନର ସଠିକ୍ ଆକଳନ କରବାର୍ ଲାଗି ନିର୍ଦ୍ଦେଶ ଦେଇଛନ୍। ଅତାବିରା ବ୍ଲକର ଗୋଡ଼ଭଗା, ଚକଲି ଆର୍ କୁଲୁଣ୍ଡା ପଞ୍ଚାୟତଠାରେ ଅତାବିରା କୃଷି ବିଭାଗ ତରଫ ବିକଶିତ କୃଷି ସଂକଳ୍ପ ଅଭିଯାନ ମୂଲ ହୋଇଛି। ଏହି ଅଭିଯାନ ଜରିଏ ଚାଷୀମାନଙ୍କୁ ଖରିଫ ଫସଲର ପ୍ରଯୁକ୍ତି ସୂଚନା ଦେବାର ସହିତ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଆଧାରିତ ଫସଲ ବାଗି ଭିନ୍ ଭିନ୍ ବିଷୟଥି ବୈଜ୍ଞାନିକମାନେ ଚାଷୀମାନଙ୍କୁ ସୂଚନା ଦେଇଛନ୍। ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର କୋଟସମଲେଇଠାରେ ଚାଲିଥିବାର ଗୋ ବିଜ୍ଞାନ ଗୋ ଅର୍ଥନୀତି ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମଟି ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏ ଅବସରରେ ଅତିଥିମାନେ ବିଷୟ ଉପରେ ଲୋକଙ୍କୁ ବୁଝାଇଥିଲେ। ନୂଆପଡ଼ା ଜିଲ୍ଲାର ଲଘୁଚାପ ବର୍ଷା ଲାଗି ଜୀବନଯାତ୍ରା ପ୍ରଭାବିତ ହେବାର ସହିତ ଧାନ ଅମଲ କାମ ପ୍ରଭାବିତ ହୋଇଛି। କ୍ଷେତମାନଙ୍କେ ଧାନ ବତରି କରି ଗଜା ହୋଇଯାଇଥିବାର ବେଲ୍କେ ସରକାର ଫସଲ ନୁକସାନର ଆକଳନ କରବାରକେ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଦକ୍ଷିଣ କୋରିଆଠାରେ ଚାଲିଥିବା ଏସିଆନ୍ ଆଥ୍ଲେଟିକ୍ସ ଚାମ୍ପିୟନ୍ସିପ୍ ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଭାରତକେ 3 ରୌପ୍ୟ ସହିତ 6 ପଦକ ମିଳିଛି। ଚାମ୍ପିୟନ୍ସିପ୍ର 4x100 meter ରିଲେ ରେସ୍ଥି ଭାରତୀୟ ମହିଳା ଦଲ ରୌପ୍ୟ ପଦକ ଜିତିଛି। ଦଲଥି ଓଡ଼ିଶାର ଧାବିକା ଶ୍ରାବଣୀ ନନ୍ଦ ରହିଛନ୍। ତାଙ୍କୁ ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଉ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଶୁଭେଚ୍ଛା ଜଣାଇଛନ୍। ବଙ୍ଗୋପସାଗରରେ ହୋଇଥିବା ଲଘୁଚାପ ଦୁର୍ବଳ ହେବାର ସହିତ ଉତ୍ତର ପୂର୍ବ ଆସାମ ଆର୍ ଇତାର ଆଖପାଖର ଇଲାକାକେ ଗତି କରିଛି। ଇତାର ବଲେ ଓଡ଼ିଶାର ବଡ଼ଭାଗି ଜାଗାନ ବର୍ଷା ହୋଇଥିବାର ବେଳେ ବରଗଡ଼, ଦେବଗଡ଼, ନୂଆପଡ଼ା, ସୁନ୍ଦରଗଡ଼ ସହିତ 8 ଜିଲ୍ଲାନ ଅପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଆଜଫିଲ୍ ପଶ୍ଚିମ ଓଡ଼ିଶା ସହିତ ସାରା ରାଜ୍ୟ ବର୍ଷା ଲାଗି ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଥି ଜୁହାର।
ଦେଖନ୍ତୁ।